ଦେବେଶ ଆଉ ସାଗର ଦୁହେଁ ଭାରି ସାଙ୍ଗ, ଦୁହେଁ ବିବାହିତ ବି। ଦେବେଶ ଜଣେ ଜମି ଦଲାଲ, ଜମି କିଣା ବିକ୍ରି ଦଲାଲି କରେ। ଦିନେ ଏକ ଜମିର ଜାଲ କାଗଜପତ୍ର ନିଜ ନାଁରେ କରି ତାକୁ ପୁଣି ତିନି ଜଣଙ୍କୁ ବିକ୍ରି କରିଦେଲା। ଶେଷରେ ପ୍ରକୃତ ଜମିର ମାଲିକ ଏକଥା ଜାଣିପାରିଲା ଓ ଦଖଲ ନଉଥିବା ସେହି ତିନି ଜଣଙ୍କୁ ଦେବେଶ ବିରୁଦ୍ଧରେ ପୋଲିସ କେସ୍ କରିବା ପାଇଁ କହିଲା। ପୋଲିସ ଆସି ଜମି ଜାଲିଆତି କେସ୍ରେ ଦେବେଶକୁ ଆରେଷ୍ଟ କରିନେଲା। ଦେବେଶ ଜେଲ୍ ଗଲାବେଳେ ସାଙ୍ଗ ସାଗରକୁ କହିଗଲା, ସାଗର ତୁ ଯେମିତି ହେଲେ ମୋତେ ଗୋଟେ ଭଲ ଓକିଲ ଠିକ୍ କରି ଜେଲ୍ରୁ ଆଣିବୁ। ଶୁଣ, ରାତିରେ ଆସି ମୋ ଘରେ ରହିବୁ, କାହିଁକିନା ସୀମାଟା ଏକୁଟିଆ ହୋଇଯିବ, ଭୟ କରିବ, ତାପରେ ଏ ଲୋକମାନେ ଆସି ଝାମେଲା ବି କରିପାରନ୍ତି। ତାପରେ ସାଗର ଯାଇ ତା ବାପା ବୋଉଙ୍କୁ କଥା କହିଲା। ବାପା କହିଲେ, ହଁ ତୁ ଯା, ବିପଦ ସମୟରେ ସାହାଯ୍ୟ କରିବା ହିଁ ପ୍ରକୃତ ବନ୍ଧୁର ପରିଚୟ। ସହଜେ ସାଗରର ସ୍ତ୍ରୀର ପିଲାପିଲି ହେବ, ସେଥିପାଇଁ ସେ ତିନି ମାସ ପାଇଁ ବାପ ଘରକୁ ଯାଇଛି। ସାଗର ଯାଇ ଦେବେଶର ଘରେ ରହିଲା। ସୀମା ଆଉ ସାଗର ଅଲଗା ଅଲଗା ରୁମ୍ରେ ରହିଲେ। ହଠାତ୍ ସୀମା ଆସି ସାଗର ରୁମ୍ର କବାଟ ବାଡ଼େଇ କହିଲା, ସାଗର ମୋତେ ଡର ଲାଗୁଛି, ସେ ଘରେ କିଏ ଜଣେ ଛାତ ଉପରେ ବୁଲିବାର ଶବ୍ଦ ଶୁଭୁଛି, ମୁଁ ଏଇ ଘରେ ଶୋଇବି। ସାଗର କହିଲା, ଏ ଘର ତ ଗୋଟିଏ ଖଟ, ତମେ ଏଠି କେମିତି ଶୋଇବ? ସୀମା କହିଲା, ଆରେ ଏତେ ବଡ଼ ଖଟଟା, ଅସୁବିଧା କ'ଣ, ମୁଁ କାନ୍ଥ ପଟକୁ ଶୋଇପଡ଼ୁଛି। ସାଗରକୁ ଏକଥା ଭାରି ଅରୁଆ ଲାଗୁଥିଲା, ଯାହା ହେଲେ ବି ବନ୍ଧୁ ପତ୍ନୀ ନା, ଉଭୟ ପରସ୍ପରକୁ ପିଠି କରି ଶୋଇଲେ ସିନା ହେଲେ କାହାରିକୁ ନିଦ ହେଉନଥାଏ। ସୀମା କହିଲା, ସାଗର ତମକୁ ନିଦ ହେଉନି ନା, ମୁଣ୍ଡ ଦେଖା ଚିପିଦେବି, ନିଦ ହୋଇଯିବ। ସାଗର ବିରୋଧ କରିବା ସତ୍ତ୍ୱେ ବି ସୀମା ତା ମୁଣ୍ଡକୁ ଚିପୁଥାଏ। ସୀମାର କୋଣ ହାତର ଆଙ୍ଗୁଠି ସ୍ପର୍ଶରେ ସାଗରର ଦେହ ମନ ଚହଲି ଯାଉଥିଲା। ସୀମା ସାଗରର ଆହୁରି ପାଖକୁ ଲାଗି ଆସିଲା। ସୀମା ନିଶ୍ୱାସର ଗରମ ପବନ ସାଗରର ଓଟ ଛୁଇଁ ଯାଇ ଉତ୍ତେଜିତ କରୁଥିଲା ସାଗରର ଦେହ ମନକୁ। ଆଉ ଭାଙ୍ଗି ଦେଉଥିଲା ବନ୍ଧୁତ୍ୱର ବନ୍ଧବାଣ, ଛିଣ୍ଡେଇ ଦେଉଥିଲା ସମ୍ପର୍କର ସୂତାକ୍ଷକୁ। ସାଗର ଓଠରେ ଗୋଟେ ମିଠା ଚୁମ୍ବନ ଆଙ୍କିଦେଲା ସୀମା। ତଥାପି ନିଜକୁ ସନ୍ତତ କରି ରଖିଥାଏ ସାଗର, ଦେଖ ସୀମା, ମୋତେ ଏସବୁ ଠିକ୍ଠାକ୍ ଲାଗୁନି, ପରୋକ୍ଷରେ ଦେବେଶ ପ୍ରତି ତମେ ଅନ୍ୟାୟ କରୁଛ। ସୀମା ପ୍ରତିବାଦ କଲା ଆଉ କହିଲା, ସାଗର ନିଆଁ କିଛି ବୁଝେ ନା, କିଛି ମାନେ ନା, ନିଆଁର କାମ ହେଲା ନିଜେ ଚଳି ଅନ୍ୟକୁ ଜାଳିବା। ସାଗର କହିଲା, ନା ନା ନା, ଏସବୁ ଅନ୍ୟାୟ, ପାପ। ସୀମା କହିଲା, ଗୋଟେ ଭୋକିଲାକୁ ଖାଦ୍ୟ ଦେଇ ତ ଭୋକ ମାରିବାରେ ଯେତିକି ଧର୍ମ ଥାଏ, ଗୋଟେ ସୁଖ ଖୋଜୁଥିବା ମନକୁ ଖୁସି ଦେଲେ ସେତିକି ସନ୍ତୁଷ୍ଟି ଥାଏ, ସେତିକି ପୁଣ୍ୟ ଥାଏ। ତାପରେ ସାଗର ଦେହରେ କାମନାର ତରଙ୍ଗ ସୃଷ୍ଟି କରି ଚାଲିଲା ସୀମା। ଆଉ ତା ଭିତରେ ନିଜକୁ ଡୁବେଇଦେଲା, ମେଣ୍ଟେଇ ଚାଲିଲା ଦେହର ଭୋଗ, ଏତେ ଖୁସି, ଏତେ ଆତ୍ମସନ୍ତୁଷ୍ଟି ସେ ଦେବେଶଠାରୁ କେବେ ବି ପାଇନଥିଲା। ଜଣେ ଓକିଲ ସହ ଦେବେଶର କେସ୍ ନେଇ ଆଲୋଚନା କଲା ସାଗର। ଓକିଲ କହିଲା, ତା ବିରୁଦ୍ଧରେ ଯେଉଁ ଦଫା ଲାଗିଛି ଏତେ ଶୀଘ୍ର ତାକୁ ବେଲ୍ ମିଳିବନି, ମିନିମମ୍ 6 ମାସ ଲାଗିଯିବ, ବାସ୍। ତାପରଠୁ ଆଉ କିଛି ବାଧାବନ୍ଧନ ମାନିଲେନି ସାଗର ଆଉ ସୀମା। ପ୍ରତି ରାତିର ନିଶବ୍ଦ ମୁହୂର୍ତ୍ତରେ ଦୁହେଁ ମେଣ୍ଟେଇ ଚାଲିଲେ ଦେହର ଭୋକ। ସାଗରର ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ହୋଇ ଉଠେ ସୀମା, ଆଉ ସେ ଦାମୀ ପଲଙ୍କର ଆବର୍ତ୍ତ ଭିତରେ ଦୁହେଁ ତେଜି ଉଠନ୍ତି ଭୋକିଲା ନାଗନାକୁଣି ଭଳି। ପରସ୍ପର ଦେହର କାମନାକୁ ଶାନ୍ତ କରିବାକୁ ଦୁହେଁ ଭୁଲିଯାଆନ୍ତି ଦିନ ରାତି। ବର୍ଷକ ପରେ ଦିନେ ଦେବେଶ ଜେଲ୍ରୁ ମୁକୁଳି ଆସିଲା ଆଉ ଦେଖିଲା ସାଗର ଆଉ ସୀମା ଅସଞ୍ଜତ ଅବସ୍ଥାରେ। ଠିକ ସେତିକିବେଳେ ସୀମା ଗୋଟାପଣେ ଦେବେଶ ରହି ସବୁକିଛି ଦେଶ ସାଗର ଉପରେ ଲଦିଦେଲା। କିନ୍ତୁ କଥାଟାକୁ ହାଲକା ଭାବେ ନେଲା ଦେବେଶ, ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜିଲା। ଦିନେ ଏକ ନିରଳ ସ୍ଥାନକୁ ସାଗରକୁ ଡାକିଲା ଓ ସିଦ୍ଧା ତା ମୁଣ୍ଡକୁ ଗୁଳି କଲା। ବାସ୍ ସେଇଠି ଟଳି ପଡ଼ିଲା ସାଗର, ଆଉ ହସି ହସି ଜେଲକୁ ଆଦରି ନେଲା ଦେବେଶ ସବୁଦିନ ପାଇଁ।